આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜି7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜି7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହା ସହିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି। ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି। ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସନ୍ତୁଳିତ ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ। ଏଥିରେ ଜି7 ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିରେ ପ୍ରତିନିଧି ଅଂଶଗ୍ରହଣ କରିବେ। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମରେ ଯୋଗଦେବେ। ଜି7 ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ, ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ୍ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ ଜି7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚବେ। ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ। ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି। ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
हम पूरी तरीके से अपने मंत्रालय की प्रतिबद्धता, माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
ଶ୍ରୀ ଯାଦବ କହିଛନ୍ତି, ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଏଭିଆନାଠାରେ ଚାଲିଥିବା G7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ୍ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ୍ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ୍ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳଭାଗ ଏବଂ ଜଳଭାଗରେ ଭାରତର ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଧାରା 370ର ଉଚ୍ଛେଦ, ନକ୍ସଲବାଦ ମୂଳୋତ୍ପାଟନ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ସରକାର ଏହାକୁ ସମ୍ପୂର୍ଣ୍ଣ ସମ୍ଭେଦନଶୀଳତା ଓ ସତର୍କତାର ସହ ପରିଚାଳନା କରିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ବିଜେପି ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି। ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପୁନଃ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ପାଇଁ ବିରୋଧୀ କଂଗ୍ରେସ ପ୍ରୟାସ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ଏଥିପାଇଁ ଶ୍ରୀ ତ୍ରିବେଦୀ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଜାରି ରହିଛି। ଟସ୍ ଜିତି ଆଫଗାନିସ୍ତାନ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ବର୍ତ୍ତମାନ ସୁଦ୍ଧା ଭାରତ 1-0 ସିରିଜ୍ରେ ଅଗ୍ରଣୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଖେଳରେ ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଛି। ଦୀର୍ଘ 36 ବର୍ଷ ପରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଅଷ୍ଟ୍ରିଆ ଏହାର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା ଆଲଜେରିଆ ବିପକ୍ଷରେ 3-0 ଗୋଲ୍ରେ ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ଦଳର ତାରକା ଖେଳାଳି ଲିଓନେଲ୍ ମେସି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ନରୱେ 4-1 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ଫ୍ରାନ୍ସ ସେନେଗଲକୁ 3-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି, ଓଡ଼ିଶା ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳକୁ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି। ତେବେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଅନୁମାନ କରିଛି। G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।